ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦୀଘା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଧାମ ଏବଂ ମହୋଦଧି ଶବ୍ଦକୁ ବ୍ୟବହାର ନ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଆଇନ ବିଭାଗ ପକ୍ଷରୁ ଲେଖାଯିବ ଚିଠି। ମାଟ୍ରିକ୍ ପରୀକ୍ଷା ଖାତା ପୁନଃ ଯାଞ୍ଚ ନିମନ୍ତେ ଆବେଦନ ପ୍ରକ୍ରିୟା ଆଜିଠାରୁ ହେଲା ଆରମ୍ଭ। ମହାନ ବିପ୍ଳବୀ ବୀର ଧରଣୀଧର ନାୟକଙ୍କ 161ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ କାଳବୈଶାଖୀ ଏବଂ ଝଡ଼ ତୋଫାନ ଆଶଙ୍କାକୁ ନେଇ 9ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ଦୀଘା ଜଗନ୍ନାଥ ମନ୍ଦିର ବିବାଦ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରଠାରେ ଶେଷ ହୋଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛନ୍ତି। ବୈଠକ ଶେଷ ହେବା ପରେ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,
ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶାର ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିବୁ ଯେ ଆପଣ ଏ ଧାମ ଶବ୍ଦର ବ୍ୟବହାର ବନ୍ଦ କରନ୍ତୁ ଏବଂ ଦୀଘାଠାରେ ଯୋଉ ବେଳାଭୂମି ଅଛି ତାକୁ ମହୋଦଧିର ନାଁ ଦେବା ବି ବନ୍ଦ କରନ୍ତୁ। ଇଏ ଯୋଡ଼ିଏ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଲେଖିବୁ ଏ ବାବଦରେ। ଏବଂ ଦ୍ୱିତୀୟ କଥା ହେଉଛି, ଯଦି ସେଥିରେ କୌଣସି ପ୍ରକାର ଅସୁବିଧା କରନ୍ତି ସେମାନେ କି ସେ କଥାକୁ ଗ୍ରହଣ ନ କରନ୍ତି, ତେବେ ତାର ଆଇନଗତ ଦିଗକୁ ବି ଆମେ ଖୁବ୍ ଶୀଘ୍ର ବିଚାର ବିମର୍ଶ କରିବୁ ଏବଂ ସେ ଆଇନଗତ ସହାୟତା ପାଇଁ ମଧ୍ୟ ଆଗକୁ ଯିବୁ।
ଦୀଘା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାରେ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସମ୍ପୃକ୍ତି ସଂକ୍ରାନ୍ତ ଅଭିଯୋଗକୁ ନେଇ ଗତକାଲି 2ଟି ପର୍ଯ୍ୟାୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ବୈଠକ ପରେ ଦୈତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଏ ସମ୍ବନ୍ଧରେ 7 ଦିନ ମଧ୍ୟରେ କୈଫିୟତ ଦେବା ପାଇଁ କୁହାଯାଇଛି। ପୂର୍ବରୁ ଦୈତାପତି ନିଯୋଗର ସଭାପତି ଓ ସମ୍ପାଦକ ଉଭୟ ମୁଖ୍ୟ ପ୍ରଶାସକଙ୍କୁ ଭେଟି ଲିଖିତ ଭାବେ ନିଜର ମତାମତ ଜଣାଇଥିଲେ। ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ ଦେଉଳ କମାଣ୍ଡର, ସୁପରଭାଇଜର ଏବଂ ଶ୍ରୀମନ୍ଦିର ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ଅଧିକାରୀଙ୍କ ସହ ମୁଖ୍ୟ ପ୍ରଶାସକ ବୈଠକ ହୋଇଥିଲା। ଏଥିରେ ଶ୍ରୀମନ୍ଦିରର ନବକଳବର ସମୟରେ ବଳକା ଦାରୁ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସୂଚନାଯୋଗ୍ୟ, ଗତକାଲି ପ୍ରଥମ ପର୍ଯ୍ୟାୟରେ ଦେଉଳକରଣ, ଚଢ଼ାଉକରଣ ପାଟଯୋଶୀ ମହାପାତ୍ରଙ୍କ ସହ ଆଲୋଚନା ପରେ ଦ୍ୱିତୀୟ ପର୍ଯ୍ୟାୟରେ 3 ବାଡ଼ଗ୍ରାହୀ ଓ ତୃତୀୟ ପର୍ଯ୍ୟାୟରେ 3 ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା ହୋଇଥିଲା। ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଖାତା ପୁନଃ ଯାଞ୍ଚ ନିମନ୍ତେ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଉଭୟ ସବଜେକ୍ଟିଭ୍ ଏବଂ ଅବଜେକ୍ଟିଭ୍ ଉତ୍ତର ଖାତା ପାଇଁ ବୋର୍ଡ ୱେବ୍ସାଇଟ୍ରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରାଯାଇପାରିବ। ଆବେଦନ କରିବାର ଶେଷ ତାରିଖ ଆସନ୍ତା 16 ତାରିଖକୁ ଧାର୍ଯ୍ୟ ହୋଇଛି। ସେହିଭଳି ମଧ୍ୟମା, ସଂସ୍କୃତ ପରୀକ୍ଷା ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମଧ୍ୟ ପୁନଃ ଯାଞ୍ଚ ପାଇଁ ଅଫ୍ଲାଇନ୍ ମାଧ୍ୟମରେ ଆଜିଠାରୁ ଆବେଦନ କରିପାରିବେ। ମୁମ୍ବାଇର ଜିଓ ୱାର୍ଲ୍ଡ କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ ପ୍ରଥମ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025 ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। 4 ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀକୁ ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। ଏଥିରେ 90ରୁ ଉର୍ଦ୍ଧ୍ୱ ରାଷ୍ଟ୍ରର 10,000 ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିଲେ। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ନିର୍ମାତା, ଅଂଶୀଦାର, ନୀତି ନିର୍ଦ୍ଧାରକ ଏବଂ ନିବେଶକଙ୍କୁ ଏହି ସମ୍ମିଳନୀ ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିଛି। ଏହି ଅବସରରେ ଦେଶର ଷ୍ଟାର୍ଟଅପ୍ କ୍ଷେତ୍ରକୁ ଗତିଶୀଳ କରିବା ଲକ୍ଷ୍ୟ ନେଇ କେତେକ ଆନ୍ତର୍ଜାତିକ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ୱେବ୍ସ ବଜାର ମାଧ୍ୟମରେ 1,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କାରବାର ନେଇ ବୁଝାମଣା ହୋଇଥିବା ଜଣାପଡ଼ିଛି। ଏହି ଅବସରରେ ପ୍ରସ୍ତୁତ ୱେବ୍ସ ରାଜିନାମାରେ 77ଟି ରାଷ୍ଟ୍ରର ପ୍ରତିନିଧି ସ୍ୱାକ୍ଷର କରିଛନ୍ତି। ଏହି ସମ୍ମିଳନୀରେ ଯୁବ ପ୍ରତିଭାମାନଙ୍କୁ ନିଜ ସୃଜନଶୀଳତା ପ୍ରଦର୍ଶନ ନିମନ୍ତେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆନିମେସନ୍ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତାର ଫାଇନାଲ୍ରେ ସମଗ୍ର ଦେଶରୁ 42 ପ୍ରତିଭାଶାଳୀ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ଓଡ଼ିଶାରୁ 2 ଜଣ ପ୍ରତିଯୋଗୀ ଫାଇନାଲ୍ରେ ପ୍ରବେଶ କରିଥିଲେ। ଯାଜପୁର ଜିଲ୍ଲା ଜାରକା ଅଞ୍ଚଳର ଭାଗ୍ୟଶ୍ରୀ ଶତପଥୀ ପାସା ପାଇଁ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏ ସମ୍ପର୍କରେ ଭାଗ୍ୟଶ୍ରୀ ଆକାଶବାଣୀକୁ କହନ୍ତି,
ଭାରତ ସରକାର ସବୁଯାକ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରୁ ଗୋଟିଏ ଜାଗାରେ ଗୋଟିଏ ଛାତ ତଳେ ରଖିକି ଗୋଟେ ନୂଆ ଇନିସିଏଟିଭ ନେଇଥିଲେ। ତା ଭିତରୁ ଆନିମେସନ ଫିଲ୍ମ ମେକର୍ସ ଗୋଟେ କମ୍ପିଟିସନ ଥିଲା, ସେଇଥିରେ ମୁଁ 2nd ପୋଜିସନ ମୋର ଅଛି। ମୋର ପ୍ରୋଜେକ୍ଟ ଯୋଉଟା ଥିଲା ସେଇଟାର ନାଁ ହଉଛି ପାସା। ପାସା ଗୋଟେ ୱେବ ସିରିଜର ଗୋଟେ ଲିମିଟେଡ ସିରିଜ ରହିବ, ଯୋଉଥିରେ କି 3ଟା ଏପିସୋଡ ରହିବ। ତାର ମେନ୍ କନସେପ୍ଟ ଏହା ଥିଲା କି ଯେମିତି ନାଟ୍ୟଶାସ୍ତ୍ରରେ ଆମର ଅଛି ନବରସ ପରେ 9ଟା ଅଲଗା ଅଲଗା କ୍ୟାରେକ୍ଟର ତିଆରି କରିଥିଲି। ନବରସରୁ ଇନ୍ସପାୟର୍ଡ ହେଇକି 9ଟା ରସ ଉପରେ ତାଙ୍କର ଜୀବନର କେମିତି ଚାଲିଛି ସବୁ, ସେଇ ହିସାବରେ ସେ ମୋର ମେନ୍ ଷ୍ଟୋରିଟା ସେୟା ଥିଲା। ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବି ସାକ୍ଷାତ କରିବାକୁ ମୌକା ମିଳିଲା।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପ୍ଳବୀ ବୀର ଧରଣୀଧର ନାୟକଙ୍କ 161ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 1864 ମାର୍ଚ୍ଚ 5 ତାରିଖ କେନ୍ଦୁଝରଗଡ଼ର କୁସୁମିତା ଗାଁର ଏକ ଭୂୟାଁ ପରିବାରରେ ଧରଣୀଧର ଜନ୍ମଗ୍ରହଣ କରିଥିଲେ। ଇଂରେଜ ଶାସକଙ୍କ ବିରୁଦ୍ଧରେ ବିଭିନ୍ନ ବିପ୍ଳବାତ୍ମକ ପନ୍ଥା ଗ୍ରହଣ କରିଥିଲେ। 1891 ଇଂରେଜ ସରକାରଙ୍କ ବିରୋଧରେ ସଂଗଠିତ ଧରଣୀ ମେଳି ଓଡ଼ିଶାର ଇତିହାସରେ ଲିପିବଦ୍ଧ ହୋଇଛି। ଏହି ମହାନ ବିପ୍ଳବୀଙ୍କର ମହତ୍ ଆଦର୍ଶ ସର୍ବଦା ଚିରସ୍ମରଣୀୟ ହୋଇ ଓଡ଼ିଆ ଜାତିକୁ ପ୍ରେରଣା ଯୋଗାଉଛି। ବିପ୍ଳବୀ ଧରଣୀଧର ନାୟକଙ୍କ ଜୟନ୍ତୀ ବିଧାନସଭାଠାରେ ପାଳିତ ହୋଇଯାଇଛି। ବିଧାନସଭା ମୁଖ୍ୟ ପାଠକ ନିକଟରେ ବିପ୍ଳବୀଙ୍କ ପ୍ରତିମୂର୍ତ୍ତିରେ ଆଜି ପୂର୍ବାହ୍ନରେ ବାଚସ୍ପତି ସୁରମା ପାଢ଼ୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ମାଲ୍ୟାର୍ପଣ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ଇଏସ୍ଆଇ ହସ୍ପିଟାଲ ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପଞ୍ଚାୟତରାଜ ଓ ପାନୀୟ ଜଳ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ଆଜି ମଧ୍ୟ ଅଲଚିକି ଲିପିର ଜନକ ତଥା ସାନ୍ତାଳୀ ଭାଷାର ମହାନ ସାହିତ୍ୟିକ ଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳନ କରାଯାଉଛି। ପୁରୀ ଶ୍ରୀମନ୍ଦିର ସମ୍ମୁଖ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ନିର୍ମାଣ କାର୍ଯ୍ୟରେ 42ଟି ତୁମ୍ବ ଗୋଲେଇ କାମ ସରିଥିବାବେଳେ ରଥଖଳାରେ ତୁମ୍ବରେ ସୂତାବାଡ଼ିଆ କାର୍ଯ୍ୟ ଆରମ୍ଭ ହୋଇଛି। ସୂତାବାଡ଼ିଆ କାର୍ଯ୍ୟ ଶେଷ ହେବା ପରେ ବିନ୍ଧ ଖୋଦେଇ କାମ କରାଯିବ। ବହି ମହାରଣା ଓ ସୂତାର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୂତାବାଡ଼ିଆ ପରେ ତୁମ୍ବର ବଳକା ଅଂଶର ଠେକତୁଲିଆ କାର୍ଯ୍ୟ କରାଯିବ। ଦୋଳବେଦୀ କୋଣଠାରେ ଅସ୍ଥାୟୀ କମରାଶାଳାରେ ଓଝା ସେବକମାନେ ଅରକଣ୍ଟା ଓ ପନ୍ଦାରୀ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଚକରେ 16ଟି ଅର ବା ସ୍ପୋକ୍ ଲାଗିବା ସହ ଗୋଟିଏ ଚକ ପାଇଁ 32ଟି ଅରକଣ୍ଟାର ଆବଶ୍ୟକତା ରହିଛି। ତିନି ରଥର 42ଟି ଚକ ପାଇଁ ମୋଟ 1344ଟି ଅରକଣ୍ଟା ପ୍ରସ୍ତୁତ କରାଯାଉଛି। ଚଳିତ ବର୍ଷର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଁ ଓଡ଼ିଆ ସମେତ 24ଟି ଭାଷାରେ ଅନୁବାଦ ପୁସ୍ତକ ଆହ୍ୱାନ କରାଯାଇଛି। 2019 ଜାନୁଆରୀ 1ରୁ 31 ଡିସେମ୍ବର 2023 ମଧ୍ୟରେ ପ୍ରଥମଥର ପାଇଁ ପ୍ରକାଶିତ ଅନୁବାଦ ପୁସ୍ତକଗୁଡ଼ିକୁ ଏଥିପାଇଁ ବିଚାରକୁ ନିଆଯିବ ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି। ଅନୁବାଦକ କିମ୍ବା ପ୍ରକାଶକ ବହିର ଏକକିତା ନକଲ ସହିତ ଆବେଦନପତ୍ର ଆସନ୍ତା ମାସ 5 ତାରିଖ ସୁଦ୍ଧା ଜମା କରିପାରିବେ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ 136ଟି ଅଭିଯୋଗର ଶୁଣାଣି କରିଛନ୍ତି। ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜିଆର୍ ରେଡ୍ଡି ରାଘବେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଅଭିଯୋଗର ଶୁଣାଣି କରି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାପାଳ ଅନ୍ୟା ଦାସ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବୀରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ 57ଟି ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇଥିଲା। ଦରଖାସ୍ତଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଅନୁକରଣୀୟ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି। ରାଜସ୍ଥାନ ଜୟପୁରଠାରେ ମିଟ୍ ଇନ୍ ଇଣ୍ଡିଆ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଶେଖାୱତ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟରେ ପର୍ଯ୍ୟଟନର ସମ୍ଭାବ୍ୟ ବିକାଶ ଓ ଆହ୍ୱାନ ଉପରେ ଆଲୋକପାତ କରିଥିଲେ। ପାଣିପାଗ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଝଡ଼ ତୋଫାନ ଏବଂ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ 9ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଏବଂ ସମ୍ବଲପୁର। ମୁଖ୍ୟ ସମ୍ବାଦ ପୁଣିଥରେ ଦୀଘା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଧାମ ଏବଂ ମହୋଦଧି ଶବ୍ଦକୁ ବ୍ୟବହାର ନ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଆଇନ ବିଭାଗ ପକ୍ଷରୁ ଲେଖାଯିବ ଚିଠି। ମାଟ୍ରିକ୍ ପରୀକ୍ଷା ଖାତା ପୁନଃ ଯାଞ୍ଚ ନିମନ୍ତେ ଆବେଦନ ପ୍ରକ୍ରିୟା ଆଜିଠାରୁ ହେଲା ଆରମ୍ଭ। ମହାନ ବିପ୍ଳବୀ ବୀର ଧରଣୀଧର ନାୟକଙ୍କ 161ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ କାଳବୈଶାଖୀ ଏବଂ ଝଡ଼ ତୋଫାନ ଆଶଙ୍କାକୁ ନେଇ 9ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।